କହୁନୁ।
ହ୍ୟାଲୋ,
କିଛି କହିବେ?
ମୋ ନାଁ ପ୍ରିୟଦର୍ଶିନୀ କାନ୍ଦି, ନମସ୍କାର। ମୁଁ ନୀଳାଞ୍ଚଳ ଶାନ୍ତି ପରିଷଦ ବସ୍ତିରୁ କହୁଛି, 23 ନମ୍ବର ୱାର୍ଡରୁ। ଆମ ବସ୍ତିର ସମସ୍ୟା ହଉଛି ଆମର ଏଠି ଠିକ୍ ଠାକ୍ ସମୟରେ ପାଣି ଆସୁନି। ପାଣି ଯେତିକି ସମୟ ଦିଆହଉଛି ତାଠୁ ଟିକେ ଅଧିକ ସମୟ ଦେଲେ ଆମେ ଉପକୃତ ହବୁ। ଆମର ଏଠି ଅଳିଆ ସମସ୍ୟା ବହୁତ ଅଛି, ଏଠି ଅଳିଆ ଗାଡି ଠିକ୍ ସମୟରେ ଆସୁନି ବା ବେଳେବେଳେ ଆସୁନି। ଆମର ଏଠି ଅଳିଆ ଆବର୍ଜନା ହୋଇକି ଏଠି ସେଠି ପଡୁଛି, ଦୟାକରି ଆପଣଙ୍କ ଅଳିଆ ଗାଡି ପଠାନ୍ତୁ।
ଠିକ୍ ଅଛି।